26:8 ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ କିଣାନ ଦେଶ ଇସ୍ରାଏଲର ହେଲା। ଯେଉଁସେ ବୃଦ୍ଧ ଅବସ୍ଥାରେ ସମସ୍ତ ଲୋକଙ୍କୁ ଏକତ୍ର କଲେ, ସେମାନଙ୍କୁ କହିଲେ, ସାହସିକ ହୁଅ ଓ ଈଶ୍ୱରଙ୍କ ନିୟମ ସବୁ ମାନିବାକୁ ଯତ୍ନବାନ ହୁଅ। ଯଦି ଅନ୍ୟ ଦେବତାମାନଙ୍କୁ ସେବା କରିବ, ତାହେଲେ ଈଶ୍ୱର ଏ ସୁନ୍ଦର ଦେଶରେ ତୁମ୍ଭମାନଙ୍କୁ ବିନାଶ କରିବେ। କାହାର ସେବା କରିବ ଆଜି ମନୋନୀତ କର। ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବାକୁ ସମସ୍ତ ଇସ୍ରାଏଲ ଲୋକମାନେ ପ୍ରତିଜ୍ଞା କଲେ। ବନ୍ଧୁଗଣ, ପରମେଶ୍ୱର ନିଜର ପ୍ରତିଜ୍ଞା ସବୁ ଯୋଶୁଆ ଓ ତାଙ୍କ ଲୋକମାନଙ୍କୁ ଦେଲେ। ସେମାନଙ୍କର ପାଇଁ ନିଜସ୍ୱ ଦେଶ ନଥିଲା, ସେମାନଙ୍କୁ ସେ ନିଜସ୍ୱ ଦେଶ ଦେଲେ, ଶତ୍ରୁମାନଙ୍କୁ ତଳି ଦେଲେ। ଆଜି ପରମେଶ୍ୱର ଆମ ପାଇଁ ସ୍ୱର୍ଗୀୟ ସ୍ଥାନ ପ୍ରତିଜ୍ଞା କରିଅଛନ୍ତି। ଈଶ୍ୱର ନିଜର ପ୍ରତିଜ୍ଞା ରକ୍ଷା କରନ୍ତି। ଆମର ଶତ୍ରୁ ଶୟତାନ, କିନ୍ତୁ ଆମର ଜଣେ ମହାନ ନେତା ଅଛନ୍ତି ଯେ ଶୟତାନକୁ ପରାଜିତ କରିଅଛନ୍ତି। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆମେ ତାଙ୍କର ବାଧ୍ୟ ହୋଇ ସେବା କରିବା ଜରୁରୀ ଅଟେ। କାହାର ସେବା କରିବା ଆପଣ ତାହା ଆଜି ମନୋନୀତ କରନ୍ତୁ।